ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟ୍ର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଯାହା ଆମର ଦୈନିକ ଜୀବନରେ ଅତ୍ୟନ୍ତ ଜରୁରୀ। ଆଉ ପରିଶେଷରେ ଶୁଣିବା ପରମେଶ୍ୱରଙ୍କ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ। ଏହାପରେ ଶୁଣିବା ସ୍ୱାସ୍ଥ୍ୟ ସୂଚନା।
শ্রোতাবন্ধু নমস্কার, আপনার মু আজি এই স্বাস্থ্য বিষয়ক সূচনার স্বাগত করুছি। মু আপনার পাখে আজ উপস্থাপন করবি আজমা রোগ বিষয়ে। আসন্তু আমি এই রোগর বিষয়ে কিছু জাঁ নে। আজমা গোটিয়ে অতি সাধারণ দীর্ঘস্থায়ী রোগ অটে। এহাকু ভুলরে অনেক আস্থমা বলি কহন্তি, কিন্তু এর প্রকৃত উচ্চারণ হল আজমা। এহা এক গ্রিক ভাষার শব্দ, যাহার অর্থ প্যান্টিং বা পরিশ্রম পরে হওয়া ছোট ছোট দ্রুত শ্বাসক্রিয়া। আম ওড়িয়া ভাষায় এই রোগক শ্বাস ও দমা নাম মধ্যে দিয়া যাইছি। এই রোগরে শ্বাসনলী প্রদাহ হয়ে পুনঃপৌনিক লক্ষণ প্রকাশ হুয়ে। শ্বাসনলীর অস্থায়ী সংকোচন হেতু বায়ু প্রবাহ বাধাপ্রাপ্ত হুয়ে। এর বিভিন্ন লক্ষণগুড়িক হল শ্বাসক্রিয়া বেড়ে হুইজ বা হুইসিল শব্দ শুণাযা, কাশ, ছাতি চিপি হওয়া ভি লাগবা ও ছোট ছোট প্রশ্বাস সহ দীর্ঘ নিঃশ্বাস ছাড়া। জেনেটিক ও পরিবেশ দ্বয়ের মিশ্রিত প্রভাব যোগ আজমা হেউছি। এহা বর্তমানর চিন্তাধারা অটে। লক্ষণ, চিকিৎসার প্রভাব ও স্পাইরোমেট্রি পরীক্ষা দ্বারা এই রোগ নির্ণয় করা যায়। লক্ষণ মানকর প্রকাশ সময় এক সেকেন্ডে নিঃশ্বাস ছাড়া পরিণাম ও পিক এক্সপিরেটরি ফ্লো রেট অনুসারে এই রোগক বর্গীকরণ করা যাইছি। এহাকু অটোপিক ও নন অটোপিক এই দুই প্রকার নাম মধ্যে দিয়া যাইছি। আজমার চিহ্ন এবং লক্ষণ। আজমা রোগরে শ্বাসক্রিয়া সময়রে বারম্বার হুইসিল শব্দ শুনা যায়, ছোট প্রশ্বাস ও দীর্ঘ নিঃশ্বাস হুয়ে, ছাতি চিপি হেবা ভলি লাগে ও কাশ মধ্যে হুয়ে। ফুসফুস ভিতরে কফ থায়ে কিন্তু সহজরে কাঢ়ি হুয়ে না। ভল হয়ে আসিবা বেড়কু এই কফ পূজ ভলি দেখা যায়, কারণ এথিরে বহুত ইসিনোফিল থায়ে। রাতিরে এবং ভোর সকালে ব্যায়াম বেড়ে থন্ডা বায়ু সংসর্শে আসলে আজমা বড়ি যাই থাকে। কেতেক লোকঙ্কর এই রোগ নিমন্তে কৌশি ট্রিগর নথায়, কিন্তু অন্য কেতেকঙ্কর লক্ষণ লাগি রহি ও অত্যধিক হুয়ে। সংযুক্ত রোগ আজমা সহিত আজমা সহ অন্য কেতেক রোগ মধ্যে দেখা যায়। সেগুড়িকর নাম হল গ্যাস্ট্রো এসোফিজিয়াল রিফ্লক্স ডিজিজ, রাইনোসাইনোসাইটিস ও অবস্ট্রাকটিভ স্লিপ আপনিয়া। মনস্তাত্ত্বিক রোগ কারণ অতি সাধারণ ও সেমধ্য আংজাইটি ডিজর্ডর 16-52 ভাগ পর্যন্ত হয়ে থাকে। মুড ডিজর্ডর 14-41 ভাগ পর্যন্ত থাকে। মনস্তাত্ত্বিক কারণ যোগ আজমা হুয়ে বা আজমা যোগ মনস্তাত্ত্বিক অসুবিধা হুয়ে, এহা বর্তমান পর্যন্ত জনা পড়ি না। বন্ধুগণ, আজি আমি দেখিলু আজমা রোগ বিষয়ে এবং তাহার চিহ্ন এবং লক্ষণ বিষয়ে। আমি তার আগামী ভাগে দেখিবা তার কারণ বিষয়ে। আশা করুছি আমার এই স্বাস্থ্য বিষয়ক সূচনা আপন প্রত্যেক নিমন্তে বহুত লাভপ্রদ হব। ଆଉ ମୁଁ ପରମେଶ୍ୱରଙ୍କ ନିକଟରେ ଆପଣଙ୍କର ଏକ ସୁସ୍ଥ ଶରୀର କାମନା କରେ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ।
ଆମେ ଆଶା କରୁଛୁ ଯେ ଏହି ସ୍ୱାସ୍ଥ୍ୟ ସୂଚନା ଆପଣମାନଙ୍କର ଦୈନିକ ଜୀବନରେ କିଛି ସାହାଯ୍ୟ କରୁଥିବ, ତାହେଲେ ବହୁତ ଉତ୍ତମ। ବର୍ତ୍ତମାନ ଚାଲନ୍ତୁ ଶୁଣିବା ଈଶ୍ୱରଙ୍କ ଭକ୍ତଙ୍କଠାରୁ ଈଶ୍ୱରଙ୍କ ଜୀବନଦାୟକ ବାକ୍ୟ।
ବିବାହ ପୂର୍ବବର୍ତ୍ତୀ ଯୌନ ସମ୍ପର୍କ। ନମସ୍କାର ପ୍ରିୟ ଶ୍ରୋତା, ସେହି ଆଦି ଅନନ୍ତ ଦୟାମୟ ପରମେଶ୍ୱର, ସର୍ବଶକ୍ତି ସର୍ବଜ୍ଞାନୀ, ପ୍ରେମର ସାଗର ଅନୁଗ୍ରହ ପିତାଙ୍କ ମଧୁର ନାମରେ ମୁଁ ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ଆଦି ଅନନ୍ତ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ପ୍ରକାର ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୟତାନ ହସ୍ତରୁ ଆପଣଙ୍କୁ ସେ ସୁରକ୍ଷାରେ ରଖନ୍ତୁ। ଆପଣଙ୍କୁ ଆପଣାର ସମସ୍ତ ମନକାମନା ସେ ପୂର୍ଣ୍ଣ କରନ୍ତୁ। ତାହାଙ୍କ ଆଶିଷ, ତାହାଙ୍କ ପ୍ରେମ ସଦାସର୍ବଦା ଆପଣଙ୍କଠାରେ ସହବର୍ତ୍ତୀ ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ବିବାହ ପୂର୍ବବର୍ତ୍ତୀ ଯୌବନ ସମ୍ପର୍କ ବା ଯୌନ ସମ୍ପର୍କ। ଏହି ବିଷୟରେ ଆଜି ଆମେ କିଛି ସମୟ ଆଲୋଚନା କରିବା। ଯେହେତୁ ପ୍ରାୟ ସମ୍ପର୍କ ଯାହା ଆମେ କହୁଛୁ ଯୌନ ସମ୍ପର୍କ ବା ଫିଜିକାଲ ରିଲେସନ୍ ଅଧିକାଂଶ ସମୟରେ ହୋଇଥାଏ, ଏହି ବିଷୟରେ ବାଇବଲ ମାନଙ୍କୁ କ'ଣ କହୁଛି ତାହା ଆମେ ଦେଖିବା। ବାଇବଲରେ କୌଣସି ହିବ୍ରୁ କିମ୍ବା ଗ୍ରୀକ୍ ଶବ୍ଦ ନାହିଁ ଯାହା ବିବାହ ପୂର୍ବରୁ ଯୌନ ସମ୍ପର୍କ ରଖିବା ବିଷୟରେ ସଠିକ୍ ଭାବେ କିଛି କୁହେ। ବାଇବଲ ନିଃସନ୍ଦେହରେ ବ୍ୟଭିଚାର ଓ ଯୌନଗତ ଅଶୁଚିତି ତା ନିନ୍ଦା କରେ, କିନ୍ତୁ ବିବାହ ପୂର୍ବରୁ ଯୌନ ସମ୍ପର୍କକୁ କ'ଣ ଯୌନଗତ ଅଶୁଚିତା ବୋଲି ବିଚାର କରାଯିବ? ଯଦି ଆମେ ପ୍ରଥମ କରନ୍ତି 7:2 ପଢ଼ିବା, ଏହା ଅନୁଆୟୀ ଏହାର ସ୍ପଷ୍ଟ ଉତ୍ତର ହେଉଛି ହଁ। କିନ୍ତୁ ବ୍ୟଭିଚାର ଭୟ ହେତୁ ପ୍ରତ୍ୟେକ ପୁରୁଷ ନିଜର ଭାଜ୍ୟ ଥାଉ ଆଉ ପ୍ରତ୍ୟେକ ସ୍ତ୍ରୀର ନିଜର ସ୍ୱାମୀ ଥାଉ, ଏହିପରି ଆମେ ପାଉଅଛୁ ଏହି ପଦରେ। ପାଉଲ ଦର୍ଶାନ୍ତି ଯେ ଯୌନଗତ ଅଶୁଚିତାକୁ ଆରୋଗ୍ୟ କରିବାର ଉପାୟ ହେଉଛି ବିବାହ। ଯେପରିକି ଆମେ ପାଉଛୁ ପ୍ରଥମ କରନ୍ତି 7:2 ସେଠି କହୁଅଛି, ମୂଳତ୍ୱ କୁହେ ଯେହେତୁ ଲୋକମାନେ ନିଜ ନିଜକୁ ନିୟନ୍ତ୍ରଣ କରିପାରନ୍ତି ନାହିଁ ଏବଂ ଅନେକ ବିବାହ ପରିସର ବାହାରେ ମଧ୍ୟ ଅନୈତିକ ଯୌନ ସମ୍ପର୍କ ରଖିଥାନ୍ତି, ସେଥିପାଇଁ ଲୋକମାନେ ବିବାହ କରିବା ଉଚିତ। ତେବେ ହିଁ ସେମାନେ ସେମାନଙ୍କ ଆବେଗକୁ ଏକ ନୈତିକ ପଥରେ ପୂର୍ଣ୍ଣ କରିପାରିବେ। ଯେବେ 1 କରନ୍ତି 7:2 କୁହେ ବିବାହ ପୂର୍ବର ଯୌନ ସମ୍ପର୍କକୁ ଅନୈତିକ ଯୌନଗତ ଅଶୁଚିତାର ସଂଖ୍ୟାରେ ଅନ୍ତର୍ଭୁକ୍ତ କରେ, ତେବେ ଯେଉଁ ସମସ୍ତ ବାଇବଲର ପଦ ଗୁଡ଼ିକ ଯୌନଗତ ଅଶୁଚିତାକୁ ପାପ ବୋଲି ନିନ୍ଦା କରିଥାଏ, ସେହି ପଦଗୁଡ଼ିକ ବିବାହ ପୂର୍ବ ଯୌନ ଅଶୁଚିତାକୁ ମଧ୍ୟ ପାପ ବୋଲି ନିନ୍ଦା କରେ। ବିବାହ ପୂର୍ବ ଯୌନ ସମ୍ପର୍କ ବାଇବଲ ଅନୁସାରେ ଥିବା ଯୌନଗତ ଅଶୁଚିତାର ପରିଭାଷାରେ ଅନ୍ତର୍ଭୁକ୍ତ ରହିଛି। ଶାସ୍ତ୍ରରେ ବିବାହ ପୂର୍ବର ଯୌନ ସମ୍ପର୍କକୁ ପାପ ବୋଲି ଦର୍ଶାଉଥିବା ଅନେକ ପଦ ରହିଛି, ଯେପରିକି ପ୍ରେରିତ 15:20 ସେଠି କହେ, କିନ୍ତୁ ପ୍ରତିମା ସମ୍ବନ୍ଧୀୟ ଅଶୁଚିତା ପରଦାର ସ୍ୱାଦ ରୋଧ ଦ୍ୱାରା ମୃତ ପ୍ରାଣୀ ଓ ରକ୍ତରୁ ପୃଥକ ରହିବା ନିମନ୍ତେ ଆମ୍ଭେମାନେ ସେମାନଙ୍କୁ ଲେଖୁ। ଏକ କରନ୍ତି ପାଞ୍ଚ ଏକରେ କହେ, ରକ୍ତରେ ଶୁଣାଯାଉଅଛି ଯେ ତୁମମାନଙ୍କ ମଧ୍ୟରେ ବ୍ୟଭିଚାର ଅଛି, ଆଉ ଏପରି ବ୍ୟଭିଚାର ଯାହା ବିଜାତିମାନଙ୍କ ମଧ୍ୟରେ ସୁଦ୍ଧା ହୁଏ ନାହିଁ, ଏପରିକି ଜଣେ ଆପଣା ପିତାର ଭାର୍ଯ୍ୟାକୁ ରଖିଅଛି ତାହିଁ ନୁହେଁ। ଆମେ ପାଉ ପ୍ରଥମ କରନ୍ତି ଛଅ ତାର ତେର ଅଠରେ, ଖାଦ୍ୟ ଉଦର ନିମନ୍ତେ ପୁଣି ଉଦର ଖାଦ୍ୟ ନିମନ୍ତେ, କିନ୍ତୁ ଈଶ୍ୱର ଉଭୟକୁ ଲୋପ କରିବେ, ଶରୀର ବ୍ୟଭିଚାର ନିମନ୍ତେ ନୁହେଁ କିନ୍ତୁ ପ୍ରଭୁଙ୍କ ନିମନ୍ତେ, ଆଉ ପ୍ରଭୁ ଶରୀର ନିମନ୍ତେ। ବ୍ୟଭିଚାର ଠାରୁ ପଳାୟନ କରା କର, ମନୁଷ୍ୟ ଅନ୍ୟ ଯେକୌଣସି ପାପ କରେ ତାହା ଶରୀରର ବହିର୍ଭୂତ, କିନ୍ତୁ ଯେ ବ୍ୟଭିଚାର କରେ ସେ ଆପଣା ନିଜ ଶରୀର ବିରୁଦ୍ଧରେ ପାପ କରେ। ଏହିପରି ଆମେ ପାଉଛୁ ତାହିଁ ନୁହେଁ। ପ୍ରଥମ କରନ୍ତି ଦଶ ଆଠରେ କହେ, ଯେପରି ସେମାନଙ୍କ ମଧ୍ୟରେ କେତେକ ବ୍ୟଭିଚାର କରି ଏକ ଦିନରେ ତେଇଶ ହଜାର ମରିଗଲେ ସେପରି ଆମ୍ଭେମାନେ ବ୍ୟଭିଚାର ନ କରୁ। ଏହିପରି ପ୍ରଥମ କରନ୍ତି ଦଶ ଆଠରେ ସାଧୁ ପାଉଲ କହନ୍ତି। ଦ୍ୱିତୀୟ କରନ୍ତି ବାର ଏକୋଇଶରେ କହେ, କାଲେ ମୁଁ ପୁନର୍ବାର ଉପସ୍ଥିତ ହେଲେ ମୋତେ ମୋହର ଈଶ୍ୱର ତୁମାନଙ୍କ ସମ୍ବନ୍ଧରେ ମୋତେ ପୁନର୍ବାର ଅବନତ କରନ୍ତି। ପୁଣି ଯେଉଁମାନେ ପୂର୍ବରେ ପାପ କରିଅଛନ୍ତି ଆଉ ଆପଣା ଆପଣା କୃତ ଅଶୁଚିତା ବ୍ୟଭିଚାର ଓ କାମୁକତା ସକାଶେ ଅନୁତାପ କରିନାହାନ୍ତି, ଏପରି ଅନେକ ଲୋକଙ୍କ ନିମନ୍ତେ ମୁଁ ଶୋକ କରେ ବୋଲି ସାଧୁ ପାଉଲ କହନ୍ତି। ଦ୍ୱିତୀୟ କରନ୍ତି ବାର ଏକୋଇଶରେ, ଗାଲାତୀୟ ପାଞ୍ଚ ଉଣେଇଶରେ ସାଧୁ ପାଉଲ କହନ୍ତି, ଏହିପରି ଶରୀରର କାର୍ଯ୍ୟଗୁଡ଼ିକ ତ ସ୍ପଷ୍ଟ ରୂପେ ଜଣା, ବ୍ୟଭିଚାର ଅଶୁଚିତା ଏହିସବୁ। ଆଗକୁ ଏପିସିଓ ପାଞ୍ଚ ତିନିରେ ସେ କହେ, କିନ୍ତୁ ବ୍ୟଭିଚାର ସମସ୍ତ ପ୍ରକାର ଅଶୁଚିତା କିମ୍ବା ଲୋଭ ଏହିସବୁ ନାମରେ ସୁଦ୍ଧା ତୁମ୍ଭମାନଙ୍କ ମଧ୍ୟରେ ସ୍ଥାନ ନ ପାଉ, ତାହା ସାଧୁମାନଙ୍କ ପକ୍ଷରେ ଅନୁଚିତ। କଲସିଓ ତିନି ପାଞ୍ଚରେ କହେ ଏହିପରି, ଅତଏବେ ତୁମ୍ଭମାନଙ୍କର ଶରୀରଙ୍କ ଅଙ୍ଗ ପ୍ରତ୍ୟଙ୍ଗର କୁପ୍ରବୃତ୍ତି ଗୁଡ଼ିକ ଅର୍ଥାତ୍ ବ୍ୟଭିଚାର ଅଶୁଚିତା କାମକ ଅଭିଳାଷ ପୁଣି ପ୍ରତିମା ପୂଜା ରୂପ ଲୋଭ ଏହିସବୁ ପ୍ରତି ମୃତ ହୁଅ, ଏହିପରି ସାଧୁ ପାଉଲ କହନ୍ତି କଲସି ତିନି ପାଞ୍ଚରେ। ତାହିଁ ନୁହେଁ, ପ୍ରଥମ ଥେସଲୋନିକୀୟ ଚାରି ତିନିରେ ସେ କହେ, କାରଣ ତୁମ୍ଭେମାନେ ଯେପରି ପବିତ୍ର ହୁଅ ଏହା ହିଁ ଈଶ୍ୱରଙ୍କର ଇଚ୍ଛା, ଅର୍ଥାତ୍ ତୁମ୍ଭେମାନେ ଯେପରି ବ୍ୟଭିଚାରୀରୁ ପୃଥକ୍ ରୁହ। ଯୁହୁଦା ସାତରେ କହେ, ସେହିପରି ସଦମ ଓ ଗୋମରା ପୁଣି ସେମାନଙ୍କ ଚତୁର୍ଦ୍ଦିଗସ୍ତ ନଗର ନିବାସୀମାନେ ବ୍ୟଭିଚାର ଓ ଅସ୍ୱାଭାବିକ କାମ କୋତାରେ ଆସକ୍ତ ହେବାରୁ ଅନ ଅଗ୍ନିରୂପ ଦଣ୍ଡଭୋଗ କରି ଦୃଷ୍ଟାନ୍ତସ୍ୱରୂପ ହୋଇ ଅଛନ୍ତି ବୋଲି ଏଠି କହୁଅଛି। ପ୍ରିୟ ଶ୍ରୋତା, ବାଇବଲ ବିବାହ ପୂର୍ବର ସମ୍ପର୍କ ବା ଯୌନ ସମ୍ପର୍କରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ରହିବା ନିମନ୍ତେ କୁହେ ବା କହେ। ଈଶ୍ୱର ଅନୁମୋଦନ କରିଥିବା ଏକମାତ୍ର ଯୌନ ସମ୍ପର୍କ ହେଉଛି ଜଣେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ହେଉଥିବା ଯୌନ ସମ୍ପର୍କ। ଏବ୍ରି ତେର ଚାରି, ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ହେଉ ଓ ତାହାର ଶସ୍ୟ ସୂଚି ଥାଉ, କାରଣ ଈଶ୍ୱର ପାରଦାରିକ ଓ ବ୍ୟଭିଚାରୀମାନଙ୍କ ବିଚାର କରିବେ। ଏହିପରି ଆମେ ଏଭ୍ରି ପୁସ୍ତକରେ ପାଉଛୁ, ଆଉ ସାଧୁ ପାଉଲ ଏହିପରି କୁହେ। ପ୍ରିୟ ଶ୍ରୋତା, ଅନେକ ସମୟରେ ଆମେ ଯୌନ ସମ୍ପର୍କକୁ କେବଳ ଆମୋଦ ପ୍ରମୋଦର ଏକ ବିଷୟ ଭାବେ ଗ୍ରହଣ କରୁଥିଲା ବେଳେ ଏହାର ସନ୍ତାନ ଉତ୍ପନ୍ନ ଦିଗକୁ ଜାଣିନଥାଉ। ବିବାହ ମଧ୍ୟରେ ହେଉଥିବା ଯୌନ ସମ୍ପର୍କ ସୁଖ ପ୍ରଦାନକାରୀ ଏବଂ ଈଶ୍ୱର ଏହାକୁ ଯେପରି ଭାବରେ ହିଁ ଯୋଜନା କରିଛନ୍ତି। ଈଶ୍ୱର ଚାହାନ୍ତି ଯେ ବିବାହ କରିଥିବା ସ୍ୱାମୀ ଓ ସ୍ତ୍ରୀ ଯୌନ ସମ୍ଭୋଗ କରନ୍ତୁ। ପରମ ଗୀତ ଓ ଅନ୍ୟାନ୍ୟ ବାଇବଲ ଅଂଶ ଯେଉଁଥିରେ ଆମେ ପାଉଅଛୁ, ଯେପରିକି ହିତୋପଦେଶ 5:19 ସେଠି ଲେଖାଯାଇଅଛି, ସେ ପ୍ରେମିକା ହରିଣୀ ଓ ରୂପବତୀ ବହୁଟି ପରି ତାହାର ବକ୍ଷ ସର୍ବଦା ତୁମ୍ଭକୁ ଦୃଷ୍ଟ କରୁ, ଆଉ ତାହାର ପ୍ରେମରେ ତୁମ୍ଭେ ସର୍ବଦା ଆସକ୍ତ ହୁଅ। ଏହିପରି ପରମଗୀତ ବା ଅନ୍ୟାନ୍ୟ ବାଇବଲରେ ଆମେ ଅନ୍ୟାନ୍ୟ ଠାରେ ଆମେ ପାଉଅଛୁ। ଯୌନ ସମ୍ପର୍କର ସୁଖକୁ ସ୍ପଷ୍ଟ ଭାବେ ବୁଝାଉଛନ୍ତି। ଅଥଚ ଏକ ଦମ୍ପତି ନିଶ୍ଚିତ ରୂପେ ବୁଝିବାର ଆବଶ୍ୟକତା ରହିଛି ଯେ ଯୌନ ସମ୍ପର୍କର ଉଦ୍ଦେଶ୍ୟଗୁଡ଼ିକ ମଧ୍ୟରେ ଗୋଟିଏ ହେଉଛି ସନ୍ତାନ ଉତ୍ପନ୍ନ କରିବା। ତେଣୁ ବିବାହ ନ କରି ଯୌନ ସମ୍ପର୍କ ରଖୁଥିବା ଲୋକମାନେ ଦୁଇ ଗୋଟି ଭୁଲ କରନ୍ତି। ପ୍ରଥମ, ସେମାନେ ଏହାର ସୁଖକୁ ଅନୁଭବ କରନ୍ତି ଯାହା ସେମାନଙ୍କ ପ୍ରତି ଉଦ୍ଦିଷ୍ଟ ନୁହେଁ। ଦ୍ୱିତୀୟତ୍ୱ, ଈଶ୍ୱର ପ୍ରତି ସେମାନଙ୍କ ନିମନ୍ତେ ଯେଉଁ ଉଦ୍ଦେଶ୍ୟ ରଖିଛନ୍ତି ସେହି ଉଦ୍ଦେଶ୍ୟକୁ ପୂରଣ ନ କରି ସେମାନେ ବିବାହ ବାହାରେ ଏକ ମାନବକୁ ଉତ୍ପନ୍ନ କରିବାର ସୁଯୋଗ ନିଅନ୍ତି। ପ୍ରିୟ ଶ୍ରୋତା, ଯଦିଓ ବାସ୍ତବତା ଠିକ୍ରୁ ଭୁଲକୁ ନିର୍ଦ୍ଧାରଣ କରିପାରେ ନା, ତଥାପି ଯଦି ବାଇବଲ ଶିକ୍ଷା ଦେବା ଅନୁଯାୟୀ ବିବାହ ପୂର୍ବରୁ ଯୌନ ସମ୍ପର୍କକୁ ରୋକି ଦିଆଯାଏ, ତେବେ ଯୌନଗତ ରୋଗ ବା ଜଣେ ସାଥୀଠାରୁ ଆଉ ସାଥୀକୁ ଡେଉଁଥିବା ରୋଗ କମ୍ ହୁଅନ୍ତା, କମ୍ ଗର୍ଭପାତ ହୁଅନ୍ତା, କିଶୋରୀ ଗର୍ଭବତୀ ହୋଇନଥାନ୍ତେ, କିମ୍ବା ଅନାବଶ୍ୟକୀୟ ଗର୍ଭଧାରଣ ଏବଂ ଅତିମାତ୍ରାରେ ସେପରି ପିଲାମାନଙ୍କର ସଂଖ୍ୟା କମିଯାଇଥାନ୍ତା ଯେଉଁମାନଙ୍କର ନା ପିତା ଅଛନ୍ତି ନା ମାତା ଅଛନ୍ତି। ବିବାହ ପୂର୍ବରୁ ଯୌନ ସମ୍ପର୍କର କଥା ଉଠିଲେ ଏଥିରୁ ଦୂରେଇ ରହିବା ହେଉଛି ଈଶ୍ୱରଙ୍କର ଏକମାତ୍ର ନୀତି। ଯୌନ ସମ୍ପର୍କରୁ ଦୂରେଇ ରହିଲେ ଏହା ଜୀବନ ବଞ୍ଚାଇଥାଏ, ଶିଶୁମାନଙ୍କୁ ସୁରକ୍ଷା ଦେଇଥାଏ, ଯୌନ ସମ୍ପର୍କକୁ ସଠିକ ମୂଲ୍ୟ ଦେଇଥାଏ, ଅଧିକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହା ଈଶ୍ୱରଙ୍କୁ ଗୌରବ ଦେଇଥାଏ। ପ୍ରିୟ ଶ୍ରୋତା, କେଡ଼େ ସୁନ୍ଦର ଭାବରେ ବାଇବଲ ଆମମାନଙ୍କୁ ଯୌନ ସମ୍ପର୍କ ବିଷୟରେ ବୁଝେଇ କହୁଅଛି, ଯାହା ପ୍ରାୟ ଆମ ସମାଜରେ ବିବାହ ପୂର୍ବେ ଯୌନ ସମ୍ପର୍କ ରଖିଥାନ୍ତି, ଆଉ ସେହି ଯୌନ ସମ୍ପର୍କକୁ ଦୂରେଇ କରିବା ପାଇଁ ନିଜକୁ ସୁରକ୍ଷାରେ ରଖିବା ପାଇଁ ବାଇବଲ ସିଦ୍ଧାନ୍ତ ବାଇବଲ କଥାକୁ ଯଦି ଆମେ ମାନି ଚାଲିବା ନିଶ୍ଚିତ ଭାବେ ଆମେ ସୁରକ୍ଷାରେ ରହିବା। ତାହେଲେ ପ୍ରିୟ ଶ୍ରୋତା, ଚାଲନ୍ତୁ ଆମେ ସେହି ସଦାପ୍ରଭୁ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କରି ତାହାଙ୍କ କଥାକୁ ମାନି ନିଜକୁ ସମର୍ପଣ କରିବା। ଏହି ଆଶାରେ ଚାଲନ୍ତୁ ତାହାଙ୍କ ମଧୁର ନାମରେ ଆମେ ପ୍ରାର୍ଥନା ଉତ୍ସର୍ଗ କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ଆଦି ଅନନ୍ତ ଦୟାମୟ ପରମେଶ୍ୱର, ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ, ବର୍ତ୍ତମାନ ଯେଉଁ ସମୟ ଆମମାନଙ୍କୁ ଦେଇଥିଲ ତୁମ ସେହି ପବିତ୍ର ଶାସ୍ତ୍ରରୁ ସେହି ଯୌନ ସମ୍ପର୍କ ବିଷୟରେ ଶିକ୍ଷା ପ୍ରଦାନ କଲୁ। ବିବାହ ପୂର୍ବରେ ଯେଉଁ ଯୌନ ସମ୍ପର୍କ ଆଜିକାଲି ଆମ ସମାଜରେ ଚାଲିଅଛି ସେହି ବିଷୟରେ ଏମାନଙ୍କୁ ସତର୍କ କରି କହିଲ ତୁମ ସେହି ଭକ୍ତଙ୍କ ଦ୍ୱାରା। ହେ ପ୍ରିୟ ପ୍ରଭୁ, ଆମ ପାପ ସବୁ କ୍ଷମା କର, ବୁଦ୍ଧିରେ ଜ୍ଞାନରେ ପରିପୂର୍ଣ୍ଣ କର, ସୁସ୍ଥ ସବଳ ରଖ, ଆଉ ଯେବେ ତୁମେ ତୁମ ସେହି ଦୂତମାନଙ୍କ ସହ ଏହି ପୃଥିବୀକୁ ଆସିବେ ତୁମ ସେହି ସାଧୁମାନଙ୍କୁ ସଂଗ୍ରହ କରିବା ନିମନ୍ତେ, ସେତେବେଳେ ଆମମାନଙ୍କୁ ସ୍ମରଣ କର ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଉଛି ଶୁଣି ଗ୍ରହଣ କର, ଆମେନ୍।
নি সুন রাতি নিরবনি সুন রাতি মনে পড়ে তুম স্মৃতি অন্তরে খোঁজুচি আস প্রভু আস অন্তরে খোঁজুচি আস প্রভু আস নি সুন রাতি মনে পড়ে তুম স্মৃতি জিতে শোভা হসে চুনা চুনা তারা আকাশ জিতে শোভা হসে চুনা চুনা তারা সমীর দেহে বহে শ্রীহরণ মধু ঝরা
শ্রোতা, আমি আশা করুছু যে আমার কার্যক্রম আপনার পছন্দ লাগুথিব। আপনার মতামত জনাই আমার এই ঠিকার যোগাযোগ করতু। আমার ঠিকা আডভেটিসড মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র, বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org।